ആകാശവാണി. ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ. ମୁଖ୍ୟ ସମ୍ବାଦ, ଭାରତ ଆଙ୍ଗୋଲା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାରେ ପ୍ରତିଶ୍ରତିବଦ୍ଧ, କହିଲେ ଆଙ୍ଗୋଲା ରାଷ୍ଟ୍ରପତି. ୱେବ୍ ଶିଖର ସମ୍ମିଳନୀ ଆଜି ଉଦ୍ଯାପିତ ହେଉଛି. ଦେଶର ଷ୍ଟାର୍ଟଅପ୍ କ୍ଷେତ୍ରକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟ ନେଇ ୱେବ୍ ଏକ୍ସ ନିବେଶ ଆକର୍ଷଣ କରିବାର ଆଶା କରାଯାଉଛି. ଖୁବ୍ ଶୀଘ୍ର ଇସିଆଇ ନେଟ୍ ଆପ୍ର ଶୁଭାରମ୍ଭ କରିବେ ନିର୍ବାଚନ ଆୟୋଗ. ବିହାରର ପାଟନାଠାରେ ଆଜି ସନ୍ଧ୍ୟାରେ ଆରମ୍ଭ ହେଉଛି ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା 2025 ପ୍ରତିଯୋଗିତା, ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍. ଆଙ୍ଗୋଲାର ରାଷ୍ଟ୍ରପତି ଜୋଆଓ ମାନୁଏଲ୍ ଗନକାଲଭସ୍ ଲୋରେନ୍କୋ କହିଛନ୍ତି, ଭାରତ ଏବଂ ଆଙ୍ଗୋଲା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାରେ ଉଭୟ ଦେଶ ପ୍ରତିଶ୍ରତିବଦ୍ଧ. ନୂଆଦିଲ୍ଲୀରେ ଆଜି ଆୟୋଜିତ ଭାରତ ଆଙ୍ଗୋଲା ବ୍ୟବସାୟିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଲୋରେନ୍କୋ କହିଛନ୍ତି, ପାରମ୍ପରିକ ଔଷଧ କ୍ଷେତ୍ରର ଭାରତ ଏକ ପ୍ରମୁଖ ଅଂଶୀଦାର. ଏହି ଅବସରରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ କହିଛନ୍ତି, 2023-24 ଆର୍ଥିକ ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର 4.2 ବିଲିୟନ୍ ଡଲାରରେ ପହଞ୍ଚିଥିଲା. ଦୁଇ ଦେଶ ମଧ୍ୟରେ ଦୃଢ଼ ସମ୍ପର୍କକୁ ଏହା ପ୍ରତିଫଳନ କରୁଛି. ଅର୍ଥନୀତିରେ ବିବିଧତା, ଭିତ୍ତିଭୂମିର ଆଧୁନିକୀକରଣ ଏବଂ ବ୍ୟବସାୟ କରିବାର ସହଜତାରେ ଉନ୍ନତି ଆଣି ଆଙ୍ଗୋଲା ବିଶ୍ୱସ୍ତରରେ ନିଜର ସ୍ଥିତିକୁ ସୁଦୃଢ଼ କରିଛି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି. ଆଙ୍ଗୋଲା ବର୍ତ୍ତମାନ ଆନ୍ତର୍ଜାତିକ ସୌର ମେଣ୍ଟର 123ତମ ସଦସ୍ୟ ରହିଛି. ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଭାରତ ଆଙ୍ଗୋଲାକୁ 200 ନିୟୁତ ଡଲାରର ଲାଇନ୍ ଅଫ୍ କ୍ରେଡିଟ୍ ଅନୁମୋଦନ କରିଛି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି. ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଓ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସ 2025 ଆଜି ଉଦ୍ଯାପିତ ହେଉଛି. ନିର୍ମାତାଙ୍କୁ ଯୋଡ଼ିବା, ଦେଶ ଯୋଡ଼ିବା ଶୀର୍ଷକରେ ଅନୁଷ୍ଠିତ ହେଉଥିବା ଏହି ଚାରିଦିନିଆ ଶିଖର ସମ୍ମିଳନୀକୁ ଗତ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିଲେ. ଏଥିରେ 90ରୁ ଅଧିକ ଦେଶର 10,000ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି. ଦେଶର ଷ୍ଟାର୍ଟଅପ୍ କ୍ଷେତ୍ରକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟ ନେଇ ୱେବ୍ ସମ୍ମିଳନୀରେ ଆୟୋଜିତ ୱେବ୍ ଏକ୍ସ ନିବେଶ ଆକର୍ଷଣ କରିବାର ଆଶା କରାଯାଇଛି ବୋଲି ମତ ପ୍ରକାଶ ପାଇଛି. ଆଇଏଏମ୍ଏଆଇର ମୁଖ୍ୟ ଅଭିବୃଦ୍ଧି ଅଧିକାରୀ ସନ୍ଦୀପ ଝିଙ୍ଗରାନ୍ କହିଛନ୍ତି, 15 ଷ୍ଟାର୍ଟଅପ୍ ପାଇଁ ଏହି ପାଣ୍ଠି ମିଳିବାର ସମ୍ଭାବନା ରହିଛି. ୱେବ୍ ଏକ୍ସ ପାଇଁ ଷ୍ଟାର୍ଟଅପ୍ କ୍ଷେତ୍ରରୁ ପ୍ରାୟ 1,000 ଆବେଦନ ଦାଖଲ କରାଯାଇଥିଲା. ସେଥିମଧ୍ୟରୁ 30 ଷ୍ଟାର୍ଟଅପ୍ ନେଇ ୱେବ୍ ଏକ୍ସରେ ନିବେଶକଙ୍କ ସମ୍ମୁଖରେ ପ୍ରକଳ୍ପର ରୂପରେଖ ଉପସ୍ଥାପନ କରିଛନ୍ତି. ଏହା ବ୍ୟତୀତ ପ୍ରାୟ 110 ଷ୍ଟାର୍ଟଅପ୍ ପ୍ରଦର୍ଶନୀ ମଣ୍ଡପ ମଧ୍ୟ ୱେବ୍ସରେ ସେମାନଙ୍କର ପ୍ରକଳ୍ପ ନେଇ ତଥ୍ୟ ଉପସ୍ଥାପନ କରିଛନ୍ତି. ଏହି ଷ୍ଟାର୍ଟଅପ୍ଗୁଡ଼ିକ ପାଇଁ ମଧ୍ୟ ନିବେଶ ପୁଞ୍ଜିର ଆଶା କରାଯାଉଛି ବୋଲି ଶ୍ରୀ ଝିଙ୍ଗରାନ୍ କହିଛନ୍ତି. ଷ୍ଟାର୍ଟଅପ୍ ନିବେଶକ ରାଜେଶ ଯୋଶୀ ୱେବ୍ ସମ୍ମିଳନୀକୁ ନେଇ ଖୁସି ବ୍ୟକ୍ତ କରିବା ସହ କହିଛନ୍ତି, ଏହା ଷ୍ଟାର୍ଟଅପ୍ଗୁଡ଼ିକୁ ଗୋଟିଏ ସ୍ଥାନରେ ଏକାଠି କରିବାରେ ସହଯୋଗ ପ୍ରଦାନ କରିଛି. ୱେବ୍ ଏକ୍ସର ନୋଡାଲ୍ ଅଧିକାରୀ ଆଶୁତୋଷ ମୋହେଲ କହିଛନ୍ତି, ଏହି ସଫଳତା ୱେବ୍ ଏକ୍ସ ପରେ ମଧ୍ୟ ଜାରି ରହିବ. ସିଙ୍ଗାପୁରର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି. ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ଓ ସିଙ୍ଗାପୁର ମଧ୍ୟରେ ସୁଦୃଢ଼ ଏବଂ ବହୁମୁଖୀ ଭାଗିଦାରୀ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଦୃଢ଼ ସମ୍ପର୍କକୁ ଆହୁରି ମଜବୁତ କରିବ. ଶ୍ରୀ ମୋଦି କହିଛନ୍ତି, ସେ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୈତିକ ଭାଗିଦାରୀକୁ ଆଗକୁ ବଢ଼ାଇବା ପାଇଁ ଶ୍ରୀ ୱଙ୍ଗ୍ଙ୍କ ସହ ମିଶି କାର୍ଯ୍ୟ ଜାରି ରଖିବା ପାଇଁ ଆଗ୍ରହୀ ଅଛନ୍ତି. ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ମଧ୍ୟପ୍ରଦେଶର ଗ୍ୱାଲିୟରକୁ ଦିନିକିଆ ଗସ୍ତରେ ଯାଉଛନ୍ତି. ଏହି ଅବସରରେ ଆଜି ସନ୍ଧ୍ୟାରେ ରାଜମାତା ବିଜୟରାଜ ସିନ୍ଧିଆ କୃଷି ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଏବଂ ଛାତ୍ରଛାତ୍ରୀଙ୍କ ସହ ଏକ ଭାବ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିସହ ଶ୍ରୀ ଧନଖଡ଼ ଗ୍ୱାଲିୟର ସହରରେ ଆୟୋଜିତ ହେଉଥିବା କେତୋଟି ସ୍ଥାନୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ନିର୍ବାଚନ ଆୟୋଗ ଖୁବ୍ ଶୀଘ୍ର ହିତାଧିକାରୀଙ୍କ ପାଇଁ ଏକ ଇସିଆଇ ନେଟ୍ ଆପ୍ର ଶୁଭାରମ୍ଭ କରିବେ। ଆୟୋଗଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଆପ୍ ମାଧ୍ୟମରେ ୱେବ୍ ଆପ୍ଲିକେସନ୍ଗୁଡ଼ିକୁ ସମନ୍ୱିତ କରାଯିବା ସହ 40ରୁ ଅଧିକ ଅନ୍ୟ ମୋବାଇଲ୍ ଆପ୍କୁ ଏକୀକୃତ କରାଯାଇଛି। ମତଦାତା, ନିର୍ବାଚନ ଅଧିକାରୀ, ରାଜନୈତିକ ଦଳ ଏବଂ ନାଗରିକ ସମାଜ ପାଇଁ ଏହା ଏକ ନୂତନ ବ୍ୟବସ୍ଥା ଭାବେ କାର୍ଯ୍ୟକାରୀ ହେବା। ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ସୂଚନା ଏହି ଆପ୍ ମାଧ୍ୟମରେ ଏକକାଳୀନ ମିଳିପାରିବ। ଏକାଧିକ ଆପ୍ଲିକେସନକୁ ଡାଉନ୍ଲୋଡ୍ କରିବା ଏବଂ ଏହାକୁ କାର୍ଯ୍ୟକାରୀ କରିବାରେ ରହିଥିବା ଆହ୍ୱାନଗୁଡ଼ିକ ଏହାଦ୍ୱାରା ସମାଧାନ ହୋଇପାରିବ ବୋଲି ଆୟୋଗଙ୍କ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀରେ ଗତ ମାର୍ଚ୍ଚ ମାସରେ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଏହି ପ୍ଲାଟଫର୍ମ ସମ୍ପର୍କରେ ଘୋଷଣା କରିଥିଲେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ୍ ଦେଶର ନେତା ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ଗତ କିଛି ଦଶନ୍ଧି ମଧ୍ୟରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବାରେ ଶ୍ରୀ ଆଲବାନିସ୍ ହେଉଛନ୍ତି ଦେଶର ପ୍ରଥମ ନେତା। ଶ୍ରୀ ଆଲବାନିସ୍ଙ୍କ ନେତୃତ୍ୱାଧୀନ ଏବିସି ଲେବର ଦଳ ଏହି ନିର୍ବାଚନରେ ସ୍ୱଷ୍ଟ ବହୁମତ ଆଡ଼କୁ ଅଗ୍ରସର ହୋଇଛି। ଏପର୍ଯ୍ୟନ୍ତ ସରିଥିବା ଗଣତି ଅନୁଯାୟୀ ଶ୍ରୀ ଆଲବାନିସ୍ଙ୍କ ଦଳ ପାଖାପାଖି 85 ସିଟ୍ରେ ବିଜୟ ଲାଭ କରିବା ନିଶ୍ଚିତ ହୋଇଛି। ଅନ୍ୟପକ୍ଷରେ ସ୍ୱଷ୍ଟ ବହୁମତ ପାଇଁ 76 ଆସନର ଆବଶ୍ୟକତା ରହିଥିଲା। ବିରୋଧୀ ଲିବେରାଲ୍ ନ୍ୟାସନାଲ୍ କୋଲିସନ୍ 36 ଆସନରେ ବିଜୟ ଲାଭ କରିବାର ଆଶା କରାଯାଉଛି। ସ୍ୱାଧୀନ ପ୍ରାର୍ଥୀ ମଧ୍ୟ 10 ଆସନ ଜିତିବାର ସମ୍ଭାବନା ରହିଛି। କଞ୍ଜରଭେଟିଭ୍ ଲିବେରାଲ୍ ପାର୍ଟିର ନେତା ପିଟର ଡଟନ୍ ତାଙ୍କ ପରାଜୟକୁ ସ୍ୱୀକାର କରିଛନ୍ତି। ସଂସଦ ଭଙ୍ଗ ହେବା ପୂର୍ବରୁ ଲେବର ଦଳର ସଂଖ୍ୟାଗରିଷ୍ଠତା 77 ରହିଥିଲା। ଏହି ବିଜୟ ପରେ ଶ୍ରୀ ଆଲବାନିସ୍ ସିଡ୍ନୀର ଲେବର ପାର୍ଟି ମୁଖ୍ୟାଳୟରେ ସମର୍ଥକଙ୍କୁ କହିଥିଲେ, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବା ତାଙ୍କ ଜୀବନର ସର୍ବଶ୍ରେଷ୍ଠ ସମ୍ମାନ। ପଞ୍ଜାବରେ ଅମୃତସର ଗ୍ରାମୀଣ ପୁଲିସ୍ ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା 2 ବ୍ୟକ୍ତିଙ୍କୁ ଗିରଫ କରିଛି। ପହଲଗାମ୍ ଆତଙ୍କବାଦୀ ଘଟଣା ପରେ ଏହି ଗିରଫଦାରୀକୁ ଏକ ଗୁରୁତ୍ୱପୂର୍ଣ୍ଣ ଭାବେ ଦେଖାଯାଉଛି। ଉଚ୍ଚପଦସ୍ଥ ପୁଲିସ୍ ଅଧିକାରୀଙ୍କ ସୂତ୍ରରୁ ଆମ ପଞ୍ଜାବ ସମ୍ଭାଦଦାତା ଜଣାଇଛନ୍ତି, ଗିରଫ ହୋଇଥିବା 2 ବ୍ୟକ୍ତି ପଲକ ଶେର ମସିହ ଏବଂ ସୁରଜ ମସିହ। ସେମାନେ ଅମୃତସରର ଆର୍ମି କ୍ୟାଣ୍ଟନମେଣ୍ଟ ଅଞ୍ଚଳ ଏବଂ ଏୟାରବେସ୍ର ସମ୍ବେଦନଶୀଳ ସୂଚନା ଓ ଫଟୋ ଲିକ୍ କରିବାର ଅଭିଯୋଗ ରହିଛି। ସେମାନଙ୍କୁ ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ ପାକିସ୍ତାନ ଗୁପ୍ତଚର କର୍ମକର୍ତ୍ତାଙ୍କ ସହ ସେମାନଙ୍କର ସମ୍ପର୍କ ରହିଛି। ଏ ନେଇ ଅଧିକ ଅନୁସନ୍ଧାନ ଜାରି ରହିଛି। ଯୋଗ ଅଭ୍ୟାସକାରୀ ପଦ୍ମଶ୍ରୀ ବିଜେତା ବାବା ଶିବାନନ୍ଦଙ୍କର ଗତକାଲି ରାତିରେ ବାରାଣାସୀରେ ଦେହାନ୍ତ ହୋଇଛି। ତାଙ୍କୁ 128 ବର୍ଷ ବୟସ ହୋଇଥିଲା। ସେ ଅସୁସ୍ଥତା ଯୋଗୁଁ ଗତ ମାସ 30 ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ହସ୍କିଟାଲରେ ଭର୍ତ୍ତି ହୋଇଥିଲେ। ବାବା ଶିବାନନ୍ଦଙ୍କର ପାର୍ଥିବ ଶରୀରକୁ ବାରାଣାସୀର କବୀରନଗରସ୍ଥିତ ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯାଇଛି। ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶିବାନନ୍ଦ ବାବାଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତାରେ କହିଛନ୍ତି, ଯୋଗ ଏବଂ ଆଧ୍ୟାତ୍ମିକ ଅଭ୍ୟାସ ପାଇଁ ବାବା ଶିବାନନ୍ଦଙ୍କର ଉତ୍ସର୍ଗୀକୃତ ଜୀବନ ଦେଶର ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଯୋଗାଇବ। ସେ ଆହୁରି କହିଛନ୍ତି, ଯୋଗ ମାଧ୍ୟମରେ ସମାଜ ପ୍ରତି ସେବା କରିଥିବାରୁ ଶିବାନନ୍ଦ ବାବାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। 2022 ବାବା ଶିବାନନ୍ଦଙ୍କୁ ତାଙ୍କର ଯୋଗ ଅଭ୍ୟାସ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା 2025 ଆଜି ସନ୍ଧ୍ୟାରେ ବିହାରର ପାଟନାଠାରେ ଉଦ୍ଘାଟିତ ହେବ। କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖଡ୍ସେ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉଦ୍ଘାଟନୀ ସମାରୋହରେ ଯୋଗଦେବେ। ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିହାରର 6 ସହରରେ ପ୍ରତିଯୋଗିତାଗୁଡ଼ିକ ଅନୁଷ୍ଠିତ ହେବ। ଭାରତ ସରକାରଙ୍କ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଖେଲୋ ଇଣ୍ଡିଆର ଏହି 7 ସଂସ୍କରଣ ଆସନ୍ତା 15 ପର୍ଯ୍ୟନ୍ତ ଚାଲିବ। ଏଥିରେ ବିଭିନ୍ନ ବର୍ଗରେ 8,500 ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ବିଭିନ୍ନ ବର୍ଗରେ 2,400 ଅଧିକ ପଦକ ପ୍ରଦାନ କରାଯିବ। ଆକାଶବାଣୀ ପକ୍ଷରୁ ଉଦ୍ଘାଟନୀ ସମାରୋହର ସିଧା ପ୍ରସାରଣ କରାଯିବ। ସନ୍ଧ୍ୟା 5:55 ଆରମ୍ଭ ହୋଇ ସିଧା ପ୍ରସାରଣ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମ ମଧ୍ୟ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍, ପ୍ରସାର ଭାରତୀ ସ୍ୱୋର୍ଟ୍ସ ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ ଡିଟିଏଚ୍ ମାଧ୍ୟମରେ ପ୍ରସାରଣ ହେବ। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ଅପରାହ୍ନ 3:30 କୋଲକାତାର ଇଡେନ୍ ଗାର୍ଡେନ୍ରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବାକୁ ଥିବାବେଳେ ସନ୍ଧ୍ୟା 7:30 ଧର୍ମଶାଳାରେ ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ, ଭାରତ ଓ ଆଙ୍ଗୋଲା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାରେ ପ୍ରତିଶ୍ରତିବଦ୍ଧ କହିଲେ ଆଙ୍ଗୋଲା ରାଷ୍ଟ୍ରପତି। ୱେବ୍ ଶିଖର ସମ୍ମିଳନୀ ଆଜି ଉଦ୍ଯାପିତ ହେଉଛି। ଖୁବ୍ଶୀଘ୍ର ଇସିଆଇ ନେଟ୍ ଆପ୍ର ଶୁଭାରମ୍ଭ କରିବେ ନିର୍ବାଚନ ଆୟୋଗ। ବିହାରର ପାଟନାଠାରେ ଆଜି ସନ୍ଧ୍ୟାରେ ଆରମ୍ଭ ହେଉଛି ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା 2025 ପ୍ରତିଯୋଗିତା ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍।